ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ। ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି କହିଛନ୍ତି, ଗତ 10 ବର୍ଷ ମଧ୍ୟରେ ଏନ୍ଡିଏ ସରକାର ଦେଶରେ ଦେଖାଦେଇଥିବା ପ୍ରମୁଖ ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ପ୍ରୟାସ କରିଛନ୍ତି। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। କେନ୍ଦ୍ର ସରକାର ବାଂଲାଦେଶ, ସଂଯୁକ୍ତ ଆରବ ଏମିରେଟ୍ସ, ଭୁଟାନ, ବାହାରିନ୍, ମରିସସ୍ ଏବଂ ଶ୍ରୀଲଙ୍କାକୁ 90,000 ମେଟ୍ରିକ୍ ଟନ୍ ପିଆଜ ରପ୍ତାନୀ କରିବାକୁ ଅନୁମତି ଦେଇଛନ୍ତି। ଏବଂ ଆଇପିଏଲ୍ର ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛନ୍ତି। ଲୋକସଭା ନିର୍ବାଚନର ଶେଷ 5ଟି ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନ ଜୋରସୋରରେ ଜାରି ରହିଛି। ତୃତୀୟ ପର୍ଯ୍ୟାୟରେ 12ଟି ରାଜ୍ୟର 94ଟି ଆସନ ପାଇଁ ଆସନ୍ତା ମେ 7 ତାରିଖରେ ମତଦାନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ପ୍ରାୟ 1,351 ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି କହିଛନ୍ତି, ଗତ 10 ବର୍ଷ ମଧ୍ୟରେ ଏନ୍ଡିଏ ସରକାର ଦେଶରେ ଦେଖାଦେଇଥିବା ପ୍ରମୁଖ ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ପ୍ରୟାସ କରିଛନ୍ତି। ମହାରାଷ୍ଟ୍ରର କୋହ୍ଲାପୁର ସହରର ତପୋବନ ପଡ଼ିଆରେ ଏକ ର୍ୟାଲିକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, ଦେଶର ମହିଳା ଏବଂ ଯୁବକମାନଙ୍କୁ ତାଙ୍କ ସରକାର ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି। ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ପର୍କରେ ଶ୍ରୀ ମୋଦି ଆତ୍ମନିର୍ଭର ଭାରତ ଏବଂ ଏନ୍ଡିଏ ସରକାରଙ୍କ ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ତାଙ୍କ ସରକାର କ୍ଷମତାକୁ ଆସିଲେ ମୁଦ୍ରା ଯୋଜନା ଅଧୀନରେ ଋଣ ରାଶିକୁ ଦୁଇଗୁଣା କରାଯିବ। କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟକୁ ଆକ୍ଷେପ କରି ଶ୍ରୀ ମୋଦି କହିଥିଲେ, ସେମାନେ ଜାତୀୟତାବାଦ ବିରୋଧୀ ଏବଂ ଘୃଣା ରାଜନୀତିରେ ବିଶ୍ୱାସ ରଖନ୍ତି। ବଞ୍ଚିତ ବର୍ଗ, ଅନୁସୂଚିତ ଜାତି, ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ଯୁବକ ଓ ମହିଳାଙ୍କ କଲ୍ୟାଣ ପାଇଁ ସମର୍ପିତ ତାଙ୍କ ସରକାର ପୁଣିଥରେ କ୍ଷମତାକୁ ଆସିବା ନେଇ ସେ ଆଶାବାଦୀ। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ମଧ୍ୟ ଉପସ୍ଥିତ ଥିଲେ। ସେହିପରି ବରିଷ୍ଠ ବିଜେପି ନେତା ଅମିତ ଶାହା ଗତକାଲି ଗୁଜରାଟର ପୋରବନ୍ଦରଠାରେ ଏକ ନିର୍ବାଚନୀ ର୍ୟାଲିକୁ ଉଦ୍ବୋଧନ ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର ତୃତୀୟ ଥର ଲାଗି କ୍ଷମତାକୁ ଆସିଲେ ଭାରତ ବିଶ୍ୱର ସର୍ବୋଚ୍ଚ 3ଟି ଅର୍ଥବ୍ୟବସ୍ଥା ମଧ୍ୟରେ ସ୍ଥାନ ପାଇବ। ଗତ 10 ବର୍ଷ ମଧ୍ୟରେ ବିଜେପି ସରକାର ଧାରା 370 ଉଚ୍ଛେଦ କରିବା, ରାମମନ୍ଦିର ନିର୍ମାଣ, ଦେଶରେ ସନ୍ତାସବାଦ ଏବଂ ନକ୍ସଲବାଦକୁ ସଫଳତାର ସହ ନିୟନ୍ତ୍ରଣ କରିବା ସହିତ ଶାନ୍ତି ଫେରାଇ ଆଣିବା ଦିଗରେ ନେଇଥିବା ଐତିହାସିକ ନିଷ୍ପଭି ଲାଗି ଶ୍ରୀ ଶାହା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଶ୍ରେୟ ଦେଇଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ବିଜେପି ଗୁଜରାଟର ସମସ୍ତ 26ଟି ଯାକ ସଂସଦୀୟ ଆସନରେ ବିଜୟ ଲାଭ କରିବା ସହିତ କ୍ରମାଗତ ତୃତୀୟ ଥର ଲାଗି କେନ୍ଦ୍ରରେ କ୍ଷମତାସୀନ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ଭାଲସାଦ ଜିଲ୍ଲାର ଧରମପୁରଠାରେ ଅନୁଷ୍ଠିତ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧିତ କରି ଗତ 10 ବର୍ଷ ମଧ୍ୟରେ ଗରିବ ଏବଂ ଜନଜାତି ଲୋକଙ୍କ ପ୍ରତି ବିଜେପି ସରକାର ଅନ୍ୟାୟ କରିବା ସହିତ ବେକାରୀ ଏବଂ ମୁଦ୍ରାସ୍କୀତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏଡ଼ାଯାଇଛି ବୋଲି ଅଭିଯୋଗ କରିଛନ୍ତି। କଂଗ୍ରେସ ଦଳ କ୍ଷମତାକୁ ଯଦି ଆସେ ତେବେ ଜନଜାତି ବର୍ଗ ଲୋକଙ୍କ ଲାଗି ଏକ ସ୍ୱତନ୍ତ୍ର ବଜେଟ୍ ବ୍ୟୟପରାଧ କରିବା ସହ ଗରିବ କୃଷକ ଏବଂ ଅବହେଳିତ ଲୋକଙ୍କ କଲ୍ୟାଣ ଲାଗି କାର୍ଯ୍ୟ କରିବା ସହିତ ଦଳର ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରତିକୁ ପାଳନ କରିବ ବୋଲି ସେ କହିଛନ୍ତି। ଏହାଛଡ଼ା ଦେଶର ପ୍ରାୟ 30 ଲକ୍ଷ ବେକାରୀ ଯୁବକ ଯୁବତୀଙ୍କୁ କାର୍ଯ୍ୟପନ୍ଥା ଯୋଗାଇ ଦେବା ସହିତ ମନରେଗା ଯୋଜନା ଅଧୀନରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଲୋକମାନଙ୍କୁ ଅତିକମ୍ରେ 100 ଦିନର ନିଯୁକ୍ତି ସୁବିଧା କଂଗ୍ରେସ ଯୋଗାଇ ଦେବ ବୋଲି ସେ କହିଛନ୍ତି। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଶ୍ରୀ ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ର ଗସ୍ତ କରି ନିର୍ବାଚନୀ ସଭାରେ ଯୋଗଦେବେ। ବ୍ରହ୍ମପୁର ନିକଟସ୍ଥ ଆମ୍ବପୁଆଠାରେ ଶ୍ରୀ ନଡ୍ଡା ବିଜୟ ସଂକଳ୍ପ ସମାବେଶରେ ଯୋଗଦେବା ସହିତ ଏକ ଜନସଭାକୁ ସମ୍ବୋଧିତ କରିବେ। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ମଧ୍ୟ ଆଜି ଓଡ଼ିଶା ଗସ୍ତରେ ଆସି ଦଳର ପ୍ରଚାର କାର୍ଯ୍ୟରେ ଭାଗ ନେବେ। ସୂଚନା ଅନୁସାରେ ରାହୁଲ ଗାନ୍ଧି ସାଲେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତ କୋଇଲି ବ୍ଲକର କୁଳିଆପଡ଼ିଆଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗଦେବେ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟାରେ ସଂଶୋଧନ କରାଯାଇଛି। ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ 28ଟି ବିଧାନସଭା ଆସନରେ 256 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି। ପୂର୍ବରୁ ଶୁକ୍ରବାର ଦିନ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ କାର୍ଯ୍ୟାଳୟରୁ 28 ବିଧାନସଭା ଆସନରେ 266 ପ୍ରାର୍ଥୀପତ୍ର କାଏମ ଥିଲା ବୋଲି କୁହାଯାଇଥିଲା। କେନ୍ଦ୍ର ସରକାର ବାଂଲାଦେଶ, ସଂଯୁକ୍ତ ଆରବ ଏମିରେଟ୍ସ, ଭୁଟାନ, ବାହାରିନ୍, ମରିସସ୍ ଓ ଶ୍ରୀଲଙ୍କାକୁ 90,000 ମେଟ୍ରିକ୍ ଟନ୍ ପିଆଜ ରପ୍ତାନୀ କରିବାକୁ ଅନୁମତି ଦେଇଛନ୍ତି। ବିଶେଷକରି ପଶ୍ଚିମ ଏସିଆ ଏବଂ କେତେକ ୟୁରୋପୀୟ ଦେଶର ରପ୍ତାନୀ ବଜାର ପାଇଁ ଚାଷ କରାଯାଉଥିବା 2,000 ମେଟ୍ରିକ୍ ଟନ୍ ଧଳା ପିଆଜର ରପ୍ତାନୀକୁ ସରକାର ଅନୁମତି ଦେଇଛନ୍ତି। ଗତବର୍ଷ ତୁଳନାରେ 2023-24 ଖରିଫ୍ ଓ ରବି ଫସଲ ଅମଳ ହ୍ରାସ ପାଇଥିବା ପରିପ୍ରେକ୍ଷୀରେ ପର୍ଯ୍ୟାପ୍ତ ଘରୋଇ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଗତବର୍ଷ ଡିସେମ୍ବରରେ ପିଆଜ ରପ୍ତାନୀକୁ ନିଷେଧ କରାଯାଇଥିଲା। କାମ୍ବୋଡ଼ିଆର ପଶ୍ଚିମରେ ଥିବା ଏକ ସେନାଘାଟିରେ ଗତକାଲି ଗୋଳାବାରୁଦ ବିସ୍ଫୋରଣ ଘଟି 20 ଜଣ ଯବାନଙ୍କ ମୃତ୍ୟୁ ଘଟିଛି। କ୍ୟାମ୍ପଙ୍ଗସ୍ ପିଉ ପ୍ରଦେଶରେ ଥିବା ସେନାଘାଟିରେ ହୋଇଥିବା ବିସ୍ଫୋରଣରେ ଅନେକ ଆହତ ହୋଇଛନ୍ତି। କେଉଁ କାରଣରୁ ବିସ୍ଫୋରଣ ଘଟିଛି ତାହା ସ୍ୱଷ୍ଟ ହୋଇନାହିଁ। କାମ୍ବୋଡ଼ିଆ ସେନା ଅନୁଯାୟୀ ଏହି ଘଟଣା ଏକ ଗୋଳାବାରୁଦ ଗୋଦାମ ବିସ୍ଫୋରଣ ଥିଲା, ଯେଉଁଥିରେ ଅସ୍ତ୍ରଶସ୍ତ ବୋଝେଇ ଏକ ଟ୍ରକ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏହି ବିସ୍ଫୋରଣରେ ଏକ କାର୍ଯ୍ୟାଳୟ କୋଠା ଓ ନିକଟବର୍ତ୍ତୀ ସେନା ଶିବିର ନଷ୍ଟ ହୋଇଯାଇଥିବା ବେଳେ ଆଖପାଖ 25 ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର 176ତମ ଜୟନ୍ତୀ ଅବସରରେ ଆଜି କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ମଧୁସୂଦନ ଦାସ ଥିଲେ ଓଡ଼ିଆ ଜାତିର ଗର୍ବ ଓ ଗୌରବ। ଜଣେ ପ୍ରଖ୍ୟାତ ଜାତୀୟବାଦୀ ନେତା ରୂପେ ଉତ୍କଳ ଗୌରବ ମଧୁସୂଦନ ଦାସ ଯେତିକି ପରିଚିତ, ବିଶିଷ୍ଟ ଆଇନଜ୍ଞ ଭାବେ ତାଙ୍କର ଭୂମିକା ଥିଲା ଅତ୍ୟନ୍ତ ଗରିମାମୟ। ଭାରତୀୟ ନାରୀଙ୍କୁ ଆଇନଜୀବୀ ବୃତ୍ତି ଗ୍ରହଣ ଯୁଗାନ୍ତକାରୀ ଅଧିକାର ପ୍ରଦାନ କରି ମଧୁବାବୁ ଦେଶର ଆଇନଜୀବୀଙ୍କ ପାଇଁ ପ୍ରେରଣାଦାୟୀ ହୋଇ ରହିଛନ୍ତି। ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତକାଲି ଅନୁଗୁଳରେ ଚଳିତ ଋତୁର ସର୍ବୋଚ୍ଚ ତାପମାତ୍ରା 44.7 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ 44.6 ଡିଗ୍ରୀ ଓ ବାରିପଦାରେ 44.2 ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ରାଜ୍ୟର 14 ସହରର ତାପମାତ୍ରା 43 ଡିଗ୍ରୀ ଉପରେ ରହିଛି। ଭାରତୀୟ ପାଣିପାଗ ବିଭାଗ ଆସନ୍ତା 2 ଦିନ ପାଇଁ ଭୁବନେଶ୍ୱର ସକାଶେ ରେଡ୍ ଆଲର୍ଟ ଜାରି କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଓଡ଼ିଶାରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏହି ଦିନଗୁଡ଼ିକରେ ଉତ୍ତର ଓଡ଼ିଶା ଓ ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ତାପମାତ୍ରା 45 ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ଏବଂ ଗାଙ୍ଗେୟ ଓ ଉପହିମାଳୟ କ୍ଷେତ୍ରର କେତେକ ଅଞ୍ଚଳରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ହେବାର ଆଶଙ୍କା ରହିଛି। ବିହାର, ଝାଡ଼ଖଣ୍ଡ, କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ଉପକୂଳ ଆନ୍ଧ୍ରପ୍ରଦେଶରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ଅନୁମାନ କରାଯାଉଛି। ଆଇପିଏଲ୍ର ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛନ୍ତି। ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ଆଇପିଏଲ୍ର ପ୍ରଥମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ 258 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଦଳ ପକ୍ଷରୁ ଓପନର ଜେକ୍ ଫ୍ରେଜର ମ୍ୟାକ୍ଗର୍ଗ ସର୍ବାଧିକ 84 ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ 9 ୱିକେଟ୍ ହରାଇ 247 ରନ୍ କରିଥିଲା। ଏହି ବିଜୟ ସହ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲ୍ର ପଞ୍ଚମ ସ୍ଥାନରେ ପହଞ୍ଚିଛି। ଅନ୍ୟପକ୍ଷରେ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟମ୍ରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଜାଏଣ୍ଟସ୍ 5 ୱିକେଟ୍ ହରାଇ 196 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ରାଜସ୍ଥାନ ରୟାଲ୍ସ ଦଳ 3 ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା। ଆଜି ଅପରାହ୍ନ 3:30 ସମୟରେ ଅହମ୍ମଦାବାଦଠାରେ ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହେବାକୁ ଥିବାବେଳେ ଚେନ୍ନାଇଠାରେ ସନ୍ଧ୍ୟା 7:30 ବେଳେ ଚେନ୍ନାଇ ସୁପର କିଙ୍ଗ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି କହିଛନ୍ତି ଯେ ଗତ 10 ବର୍ଷ ମଧ୍ୟରେ ଏନ୍ଡିଏ ସରକାର ଦେଶରେ ଦେଖାଦେଇଥିବା ପ୍ରମୁଖ ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ପ୍ରୟାସ କରିଛନ୍ତି। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। କେନ୍ଦ୍ର ସରକାର ବାଂଲାଦେଶ, ସଂଯୁକ୍ତ ଆରବ ଏମିରେଟ୍ସ, ଭୁଟାନ, ବାହାରିନ୍, ମରିସସ୍ ଓ ଶ୍ରୀଲଙ୍କାକୁ 90,000 ମେଟ୍ରିକ୍ ଟନ୍ ପିଆଜ ରପ୍ତାନୀ କରିବାକୁ ଅନୁମତି ଦେଇଛନ୍ତି ଏବଂ ଆଇପିଏଲ୍ର ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛନ୍ତି।